ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
କରିବ ମୋର ତୁମ ବାହୁ ବଡ଼ दिन दुखी मुझे कोई भी कहर हे ईश्वर परमेश्वर करुणा कर करुणा कर तुम बिहुने कि मोर करुणा कर करुणा कर हे ईश्वर परमेश्वर करुणा कर करुणा कर तुम।
नमस्कार बंधुगण, आपण मानू आमर एक स्वास्थ्य विषय सूचन मु प्रत्युष नायक स्वागत करूछे। आसंतु आज आमे स्टोमा कैंसर जहाँकि पाकस्थली कर्कट ताहा विषय रे किछि जानिनबा। पाकस्थली कर्कट, पाकस्थली रे जेकोनसी भागरे कर्कट रोग हेले ताहाकु पाकस्थली कर्कट कहंती। पृथ्वी रे प्रति वर्ष प्राय 8 लाख लोक एही पाकस्थली कर्कट द्वारा मृत्युवरण करिथांती। एहार लक्षण एवं चिन्ह, एही रोग आक्रमण कले प्रथम अवस्था रे कौनसी लक्ष्य देखा जाए नाही बा एहा पाकस्थली रो रोग बोली जणा जाए नाही। लक्षण प्रकाश पाइबा बेळकु रोग बढ़ी जाए थाए एवं रोग विक्षेप जहाकु इंग्लिश रे मेटास्टासिस कहा जाए ताहा सरी जाए थाए। एही कारणरु एहार पूर्व अनुमान निराशजनक हुए। एही रोगरे निम्नलिखित चिह्न व लक्षण प्रकाश पाए। प्रथम हैला बुक्कु ज्वाला बा ताहाकु बद हजमी मध्य कुहंती। खाद्य अरुचि। तृतीय हैला पेट गोलमाल। चतुर्थ दुर्बलता बा थक्का लागिबा। पंचम खाई सारबा परे पेटटी फुली जिबा। षष्ठ उपर पेटरे जंत्रणा हेबा। सप्तम बांति लागिबा एवं तत् संगे संगे बांति मध्य हेबा। अष्टम कोष्ठा काठिन्य बा तरल झाड़ा हेबा। नवम ओजन ह्रास पाइबा एवं पाकस्थली रे रक्तस्राव जोगु बांति रे रक्त पड़िबा। तत् संगे संगे मळ कळा देखा जिबा। एहा समस्त रक्तहीनता द्वारा होइथाए। एहार आउ गोटिए लक्षण मध्य गिळिबार कष्ट हुए। उल्लेखयोग्य हे एही समस्त लक्षण मान ट्रॉपिकल स्प्रू पाकस्थली घा ओ भाइरस आक्रमण रे देखा जाए। बंधुगण आमे देखिलु 12 एहार लक्षण जहाँ पाकस्थली कर्कट रे देखा जाई थाए। मु आशा करूछि आपण मानंकु आमर एही कर्कट विषयक स्वास्थ्य सूचना बहुत बहुत लाभप्रद हेउथिबो। ईश्वर आपणंकु आशीर्वाद करंतु।
आमे आशा करूछु जे एही स्वास्थ्य सूचना आपणमानंकर दैनिक जीवन रे किछि साहाय्य करूथिबो। ताहले बहुत उत्तम। वर्तमान चालंतु सुनिबा ईश्वरंक भक्तंक ठारु ईश्वरंक जीवनदायक वाक्य।
नमस्कार प्रिय श्रोता, सही आदि अनंत दयामय परमेश्वर सर्वशक्ति सर्वज्ञानी प्रेमर सागर ताहांक मधुर नामरे मु पास्ट पूर्णचंद्र आउ थरे आपण मानंकु एही कार्यक्रम रे स्वागत करूछि। सही सर्वशक्ति प्रेमर सागर आपण मानंकु आशीर्वाद करंतु। आपण मानंकु समस्त प्रकार दुख कष्ट बाधा क्लेश ओ रोगरु दूरे रखंतु। शत्रु शयतन हस्तरु आपण मान को सुरक्षा रखंतु। ताहांक प्रेम ताहांक कृपा सदा सर्वदा आपणंक ठारे सहवर्ती रहो। प्रिय श्रोता, चलंतु आज आम्भे माने किछि समय पवित्र शास्त्र बाइबल ठु ताहांक जीवनदायक वाक्य ध्यान करिबा। आजिर आलोचना होछि पश्चातप आउ स्वीकार। बाइबल रे आमे एक सुंदर कहानी पाउछु। से कहानी होछि आखनंक पाप। तहु सदाप्रभु जहसंकु कहिले उठ ए कण तुम्हें काहेकि अधोमुख हो पड़ीअछ। इज्राएल पाप करिअछन्ति। मध्य आम्भे से मानंकु जेउ नियम आज्ञा करिथिलु ताहा से माने लंघन କରିଅଛନ୍ତି। ମଧ୍ୟ ସେମାନେ ବର୍ଜିତ ବସ୍ତୁରୁ କିଛି ନେଇ ଅଛନ୍ତି, ମଧ୍ୟ ଚୋରି କରିଅଛନ୍ତି, ମଧ୍ୟ ପ୍ରବଞ୍ଚନା କରିଅଛନ୍ତି, ଆଉ ମଧ୍ୟ ଆପଣମାନଙ୍କ ସାମଗ୍ରୀ ମଧ୍ୟରେ ତାହା ରଖିଅଛନ୍ତି। ଏଥିଲାଗି ଇସ୍ରାଏଲ ସନ୍ତାନଗଣ ବର୍ଜିତ ହେବାରୁ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରୁନାହାନ୍ତି। ସେମାନେ ଆପଣା ଶତ୍ରୁମାନଙ୍କ ସମ୍ମୁଖରୁ ପିଠି କରି ଫେରୁଅଛନ୍ତି। ତୁମ୍ଭେମାନେ ଆପଣମାନଙ୍କ ମଧ୍ୟରୁ ସେହି ବର୍ଜିତ ବସ୍ତୁ ଉତ୍ପଟନ ନ କଲେ ଆମ୍ଭେ ଆଉ ତୁମ୍ଭମାନଙ୍କ ସଙ୍ଘରେ ରହିବା ନାହିଁ। ଉଠ, ଲୋକମାନଙ୍କୁ ପବିତ୍ର କର ଆଉ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି। ହେ ଇସ୍ରାଏଲ, ତୁମ୍ଭ ମଧ୍ୟରେ ବର୍ଜିତ ବସ୍ତୁ ଅଛି, ଆପଣା ମଧ୍ୟରୁ ସେହି ବର୍ଜିତ ବସ୍ତୁ ଦୂର କରିବା ଯାଏ ତୁମ୍ଭେ ଆପଣା ଶତ୍ରୁମାନଙ୍କ ସମ୍ମୁଖରେ ଠିଆ ହୋଇପାରିବ ନାହିଁ। ଏ ନିମନ୍ତେ ତୁମ୍ଭେମାନେ ପ୍ରତ୍ୟକାଳରେ ଆପଣା ଆପଣା ବଂଶ ଅନୁସାରେ ନିକଟକୁ ଅଣାଯିବ। ତହିଁରେ ସଦାପ୍ରଭୁ ଯେଉଁ ବଂଶ ନିର୍ଣ୍ଣୟ କରିବେ ସେହି ବଂଶର ଏକ ଗୋଷ୍ଠୀ ନିକଟକୁ ଆସିବେ, ଓ ସଦାପ୍ରଭୁ ଯେଉଁ ଗୋଷ୍ଠୀ ନିର୍ଣ୍ଣୟ କରିବେ ସେହି ଗୋଷ୍ଠୀର ଏକ ଏକ ପରିବାର ନିକଟକୁ ଆସିବେ। ପୁଣି ସଦାପ୍ରଭୁ ଯେଉଁ ପରିବାର ନିର୍ଣ୍ଣୟ କରିବେ ସେହି ପରିବାରର ଏକ ଏକ ପୁରୁଷ ନିକଟକୁ ଆସିବେ। ତହିଁରେ ଯାହାଠାରେ ବର୍ଜିତ ବସ୍ତୁ ଥିବାର ନିର୍ଣ୍ଣୟ କରାଯିବ ସେ ଓ ତାହାର ସର୍ବସ୍ୱ ଅଗ୍ନିରେ ଦଗ୍ଧ ହେବ, ଯେହେତୁ ସେ ସଦାପ୍ରଭୁଙ୍କ ନିୟମ ଲଙ୍ଘନ କଲା ଓ ସେ ଇସ୍ରାଏଲ ମଧ୍ୟରେ ମୃତତାର କର୍ମ କଲା। ଅନନ୍ତର ଜହସୟ ଅତି ପ୍ରଭାତରେ ଉଠି ଇସ୍ରାଏଲକୁ ଆପଣା ଆପଣା ବଂଶ ଅନୁସାରେ ନିକଟକୁ ଆଣିଲେ, ତହିଁରେ ଜିହୁଦା ବଂଶ ନିର୍ମିତ ହେଲା। ତେଣୁ ସେ ଜିହୁଦା ଗୋଷ୍ଠୀକୁ ନିକଟକୁ ଆନନ୍ତେ ସେରହର ଗୋଷ୍ଠୀ ନିର୍ମିତ ହେଲା, ତହିଁ ସେ ସେହର ସେରହ ଗୋଷ୍ଠୀର ଏକ ଏକ ପୁରୁଷ ନିକଟକୁ ଆନନ୍ତେ ସର୍ଦ୍ଧି ନିର୍ମିତ ହେଲା, ତେଣୁ ସେ ତାହାର ପରିବାରର ଏକ ଏକ ପୁରୁଷ ନିକଟକୁ ଆନନ୍ତେ ଜୁହୁଦା ବଂଶୀୟ ସେରହର ପ୍ରପୁତ୍ର ସଧୀର ପୁତ୍ର କର୍ମୀର ପୁତ୍ର ଆଖାନ ନିର୍ମିତ ହେଲା। ଯେବେ ଜହସୟ ଆଖାନକୁ କହିଲେ, ହେ ମୋର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର, ଆଚ୍ଛା ତୁମ୍ଭେ କ'ଣ କରିଅଛ ମୋତେ କୁହ, ମୋଠୁ ତାହା ଲୁଚାଇ ବା ଲୁଚାଅ ନାହିଁ। ତହିଁରେ ଆଖାନ ଉତ୍ତର କରି ଜହସୟଙ୍କୁ କହିଲା, ସତ୍ୟ, ମୁଁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି, ମୁଁ ଅମକୁ ଅମକ କାର୍ଯ୍ୟ କରିଅଛି, ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ଡିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ 200 ଶେକଲ ରୂପା ଓ 50 ଶେକଲ ପରିମିତ ଏକ ସୁନା ମୁଣ୍ଡା ଦେଖି ଲୋଭ କରି ତାହା ନେଲି, ଆଉ ଦେଖ ସେସବୁ ମୋ ତମ୍ଭୁ ମଧ୍ୟରେ ଭୂମିରେ ପୋତା ଅଛି, ଆଉ ରୂପା ତହିଁ ତଳେ ଅଛି। ବେଳେବେଳେ ଲୋକେ ପାପରୁ ବାହାନା ନେଇଥାନ୍ତି, ପ୍ରିୟସୁତା, ଏହା ହେବାର ଉଚିତ ନୁହଁ। ଆଦମ ହବା ପାପ କଲେ, ଏହା ସେମାନଙ୍କ ଇଚ୍ଛା ଥିଲା। ଆମେ ସମସ୍ତେ ସ୍ୱତନ୍ତ୍ର ନୈତିକ ଜାତି, ସଠିକ ଆଉ ଭୁଲ ବାଛିବେରେ ହୋଇପାରେ ସଠିକ ବା ଭୁଲ, ଯେପରି ପବିତ୍ର ଶାସ୍ତ୍ର ଆମ୍ଭମାନଙ୍କୁ ବୁଝାଇ କୁହେ, ଏକ ଜହନ ଏକ ନହରେ କୁହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ତାହେଲେ ପ୍ରିୟସୁତା, ଆମେ କାହାକୁ ଆମ ପାପ ସ୍ୱୀକାର କରିବାକୁ ହେବ? ଯେପରି ଗୀତ ସଂହିତା ଆମମାନଙ୍କୁ କହେ, ଗୀତ ସଂହିତା 32:5, ମୁଁ ତୁମ୍ଭ ନିକଟରେ ଆପଣା ପାପ ସ୍ୱୀକାର କଲି ଓ ଆପଣା ଅଧର୍ମ ଲୁଚାଇଲି ନାହିଁ, ମୁଁ କହିଲି, ମୁଁ ସଦାପ୍ରଭୁଙ୍କ ନିକଟରେ ଆପଣା ଅପରାଧ ସ୍ୱୀକାର କରିବି। ତହିଁରେ ସେ, ତୁମ୍ଭେ ମୋହର ପାପ ଘଟିତ ଅଧର୍ମ କ୍ଷମା କଲା। ପ୍ରିୟ ଶ୍ରୋତା, ଆମ ପାପ ସବୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ସମ୍ମୁଖରେ ସ୍ୱୀକାର କରି କହିବା ଉଚିତ, ଯେପରି ଦାଉଦ ଆପଣା ପାପକୁ ସ୍ୱୀକାର କରୁଅଛନ୍ତି। ତାହେଲେ ବ୍ୟକ୍ତିଗତ ପାପ କୃଷ୍ଣଙ୍କଠାରେ ଆମେ ସ୍ୱୀକାର କରିବା ଉଚିତ, ଯେହେତୁ ଆମେ ବ୍ୟକ୍ତିଗତ ରୂପେ ପାପ କରିଥାଉ। ଯେପରି 1 ଯୋହନ 2:1 କହେ, ହେ ମୋହର ବସ୍ତ୍ରଗଣ, ତୁମେମାନେ ଯେପରି ପାପ ନ କର, ଏଥିନିମନ୍ତେ ମୁଁ ଏହିସବୁ ତୁମମାନଙ୍କ ନିକଟକୁ ଲେଖୁଅଛି। କିନ୍ତୁ କେହି ଯଦି ପାପ କରେ, ତାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ସେହି ଧାର୍ମିକ ଯୀଶୁଖ୍ରୀଷ୍ଟ। ଆଉ ସେହି ପାପ କରିବା ଉଚିତ ନୁହେଁ। ପ୍ରିୟ ଶ୍ରୋତା, ଆମ ସପକ୍ଷରେ ସେହି ସଦାପ୍ରଭୁ ପରମେଶ୍ୱର ପ୍ରଭୁଙ୍କ ସମ୍ମୁଖରେ ଛିଡ଼ା ହୋଇଛନ୍ତି। ଆଉ ଆମ ପାପ ସବୁ ଯଦି ତାଙ୍କ ନାମରେ ସ୍ୱୀକାର କରିବା, ନିଶ୍ଚିତ ରୂପେ ଆମ ପାପ ସବୁ ସେ କ୍ଷମା କରିବେ। ଯେପରି ହିତୋପଦେଶ 28:13 କହେ, ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଲ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ। ହଁ ପ୍ରିୟ ଶ୍ରୋତା, ଆମେ ଯଦି ନିଜ ପାପ ସ୍ୱୀକାର କରିବା ଆଉ ସେହି ପାପ ଛାଡ଼ିଦେବା, ତେବେ ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ଦୟା ଦେବେ। ଯେପରି 3:8 କହେ, ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କରେ। ହଁ ପ୍ରିୟ ଶ୍ରୋତା, ଯେବେ ଆମେ ନିଜ ମନକୁ ପରିବର୍ତ୍ତନ କରିବା, ନିଜ ପାପକୁ ସ୍ୱୀକାର କରିବା, ତାର ଉପଯୁକ୍ତ ସମୟରେ ଉତ୍ପନ୍ନ କରେ। ଯୀଶୁ ପାପୀମାନଙ୍କୁ ଡାକୁଛନ୍ତି ଏହି ଉପଯୁକ୍ତ ଫଳ ପ୍ରାପ୍ତ କରିବା ନିମନ୍ତେ। ଯଦି ଆମେ 9:13 ପଢ଼ିବା, ସେଠି କହୁଅଛି, କିନ୍ତୁ ଆମ୍ଭେ ବଳିଦାନ ଭଲ ନ ପାଇ ଦୟା ଭଲ ପାଉ। ଏହି ବାକ୍ୟର ମର୍ମ, ତୁମେମାନେ ଯାଇ ଶିକ୍ଷା କର, କାରଣ ମୁଁ ଧାର୍ମିକମାନଙ୍କ ଆହ୍ୱାନ କରିବା ନିମନ୍ତେ ଆସିନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି। ହଁ ପ୍ରିୟ ଶ୍ରୋତା, ଆମ ସଦାପ୍ରଭୁ ପରମେଶ୍ୱର ଧାର୍ମିକମାନଙ୍କ ପାଇଁ ଆସିନାହାନ୍ତି, ମାତ୍ର ଯେଉଁ ଲୋକ ପାପ କରିଅଛି ଆଉ ଯେଉଁ ଲୋକ ନିଜକୁ ପାପୀ ବୋଲି ସ୍ୱୀକାର କରୁଅଛି, ସେଇମାନଙ୍କ ପାଇଁ ସଦାପ୍ରଭୁ ପରମେଶ୍ୱର ଏହି ପୃଥିବୀକୁ ଆସିଥିଲେ। ଆଉ ସେହି ଈଶ୍ୱର ସାହାଯ୍ୟ ଆମମାନଙ୍କୁ କରିବେ। ଯଦି ଆମେ ଆମ ପାପ ସବୁ ଅନୁତାପ କରିବା, ସେ ନିଶ୍ଚିତ ଭାବେ ଆମ ପାପ ସବୁ କ୍ଷମା କରିବେ। ଯେପରିକି ପାଉଲ ଲେଖନ୍ତି 2:4, କିମ୍ବା ଈଶ୍ୱରଙ୍କ କୃପା ଯେ ତୁମକୁ ମନ ପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମେ କି ତାହାଙ୍କର କୃପା, ଧୈର୍ଯ୍ୟ ଓ ଚିର ସହିଷ୍ଣୁତ ରୂପ ଧନ ସବୁ ତୁଚ୍ଛ କରୁଅଛ। ଯେଉଁମାନେ ଅନୁତାପ କରନ୍ତି, ବାଇବଲ କୁହେ 2 ପିତର 3:9, ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ, କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁତ ଅଟନ୍ତି। ହଁ ପ୍ରିୟ ଶ୍ରୋତା, ସଦାପ୍ରଭୁ ପରମେଶ୍ୱର ଆମମାନଙ୍କ ପାଇଁ ଅପେକ୍ଷାରେ ଅଛନ୍ତି, ଯେପରି ଆମେ ଆମ ନିଜ ପାପ ସ୍ୱୀକାର କରି ତାହାଙ୍କଠାରେ ଆମେ ବିଶ୍ୱାସ କରିବା, ସେ ଆମ ପାପ ସବୁ କ୍ଷମା କରିବେ। ଯେପରି 2 ତିମୋଥି 2:25 ତିମୋଥି ଏହିପରି କୁହେ, ଓ ସହିଷ୍ଣୁତ ହେବା ଏବଂ ବିରୋଧୀମାନଙ୍କୁ ରୁଦ୍ଧ ଭାବରେ ଶାସନ କରିବା ଉଚିତ, ତାହେଲେ କେ ଜାଣେ ଈଶ୍ୱର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ଦେବା ପାଇଁ ମନ ପରିବର୍ତ୍ତନ ରୂପେ ବର ଦେବେ। ହଁ ପ୍ରିୟ ଶ୍ରୋତା, ଯଦି ଆମେ ନିଜକୁ ତାହାଙ୍କଠାରେ ସମର୍ପଣ କରିବା, ନିଶ୍ଚିତ ଭାବେ ସେହି ଲୋକମାନଙ୍କୁ ସେହି ସମ୍ବନ୍ଧରେ ଜ୍ଞାନ ଦେବେ। ଯେପରି 2 କରନ୍ତିୟ 7:9-10 ପାଉଲ କହନ୍ତି, ଏବେ ଆନନ୍ଦ କରୁଅଛି, ତୁମ୍ଭେମାନେ ଯେ ଦୁଃଖିତ ହେଲ ସେଥିପାଇଁ ନୁହେଁ, ମାତ୍ର ତୁମମାନଙ୍କ ଦୁଃଖ ଯେ ତୁମମାନଙ୍କ ମନ ପରିବର୍ତ୍ତନର କାରଣ ହେଲା, ଏଥିପାଇଁ ଯେନୁ ଆମ୍ଭମାନଙ୍କ ଦ୍ୱାରା ତୁମମାନଙ୍କର ଯେପରି କୌଣସି କ୍ଷତି ନ ହୁଏ ସେଥିପାଇଁ ତୁମମାନେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଦୁଃଖପ୍ରାପ୍ତ ହେଲ, କାରଣ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ତାହା ପରିତ୍ରାଣ ନିମନ୍ତେ ଏପରି ମନ ପରିବର୍ତ୍ତନ ଜନ୍ମାଏ ତାହା ସକାଶେ ଅନୁତାପ କରିବାକୁ ପଡ଼େ ନାହିଁ, ମାତ୍ର ସାଂସାରିକ ଦୁଃଖ ମୃତ୍ୟୁ ଜନାଏ। ବାଇବଲ ମଧ୍ୟ କୁହେ ମାଥିଓ 27:3-4, ସେତେବେଳେ ତାହାଙ୍କ ଶତ୍ରୁ ହସ୍ତରେ ସମର୍ପଣକାରୀ ଯୁହୁଦା ସେ ପ୍ରାଣଦଣ୍ଡାଜ୍ଞା ପାଇଅଛନ୍ତି। ଏହା ଦେଖି ଅନୁତାପ କରି ପ୍ରଧାନ ଯାଜକ ଓ ପ୍ରାଚୀନ ବର୍ଗଙ୍କ ନିକଟକୁ ସେହି 30 ରୌପ୍ୟ ମୁଦ୍ରା ଫେରାଇ ଆଣି କହିଲା, ମୁଁ ନିର୍ଦ୍ଧୋଷ ରକ୍ତ ସମର୍ପଣ କରି ପାପ କରିଅଛି। କିନ୍ତୁ ସେମାନେ କହିଲେ, ସେଥିରେ ଆମମାନଙ୍କର କ'ଣ ଅଛି? ପ୍ରିୟ ସତା, ବେଳେ ବେଳେ ଆମେ ସ୍ୱୀକାର କରୁ ମାତ୍ର ଅନୁତାପ କରୁନାହୁଁ, ଯେପରି ଯୁହୁଦାଙ୍କ କାହାଣୀରେ ଆମେ ପାଉଅଛୁ। Hebrews 12:16-17 ପାଉଲ କହନ୍ତି, ଏହିପରି କିଏ ବା କେହି ପାରଦାରିକ ବା ତରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାରୀ ବିକ୍ରୟକାରୀ ଯେ ଐଶ୍ୟ ତାହା ପରି ବିଧ ମାଚାରୀ ହୁଏ, ଏ ବିଷୟରେ ଅତି ଜାଗ୍ରତ ହୁଅ। ତୁମେମାନେ ତ ଜାଣ ଯେ ପରେ ସେ ଆଶୀର୍ବାଦର ଅଧିକାରୀ ହେବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା ଆଗ୍ରହୀ ହେଲା, ପୁଣି ଅନୁତାପ କରିବା ନିମନ୍ତେ ଅଶ୍ରୁପାତ ସହ ଶୟନୀରେ ଚେଷ୍ଟା କଲେ ହେଁ ତାହା କରିବା ପାଇଁ ଆଉ ସୁଯୋଗ ପାଇଲା ନାହିଁ। ସତ୍ୟ ଅନୁତାପର ପରିଣାମ ଆମେ ଯେବେ ପଢ଼ିବା Hebrews 3:19 ସତ୍ୟ ଅନୁତାପର ପରିଣାମ ପାଉଅଛୁ। ଅତବେ ଯେପରି ଆପଣାମାନଙ୍କ ପାପ ମୋଚନ ହୋଇପାରେ ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରିଆସନ୍ତୁ, ସେହିପରି ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ଡାକୁଅଛନ୍ତି। ପ୍ରିୟସତା, ଆମ ପାପ ମୋଚନ ଯେପରି ହୋଇପାରେ ଏଥିନିମନ୍ତେ ଆମେ ସମସ୍ତେ ମନ ପରିବର୍ତ୍ତନ କରି ଫେରିଆସିବା ଉଚିତ, ଯେପରି Luke 15:7-10 କୁହେ, ମୁଁ ତୁମମାନଙ୍କୁ କହୁଅଛି ସେହି ପ୍ରକାରରେ ଯେଉଁମାନଙ୍କର ମନ ପରିବର୍ତ୍ତନ କରିବାର ପ୍ରୟୋଜନ ନାହିଁ, ଏପରି ଅନେଶ୍ୱତ ଧାର୍ମିକ ଲୋକମାନଙ୍କ ଅପେକ୍ଷା ଯେ ମନ ପରିବର୍ତ୍ତନ କରେ ଏପରି ଜଣେ ପାପୀର ନିମନ୍ତେ ସ୍ୱର୍ଗରେ ଅଧିକ ଆନନ୍ଦ ହେବ। ମୁଁ ତୁମମାନଙ୍କୁ କହୁଅଛି ସେହି ପ୍ରକାରେ ଯେ ମନ ପରିବର୍ତ୍ତନ କରେ ଏପରି ଜଣେ ପାପୀ ନିମନ୍ତେ ଈଶ୍ୱରଙ୍କ ଦୂତମାନଙ୍କ ସମ୍ମୁଖରେ ଆନନ୍ଦ ହୁଏ। ହଁ ପ୍ରିୟ ସୁତା, ଯେବେ ଆମେ ଆମ ପାପ ସ୍ୱୀକାର କରି ଅନୁତାପ କରୁ, ଯୀଶୁଖ୍ରୀଷ୍ଟମାନଙ୍କୁ କହୁଛନ୍ତି କି ସ୍ୱର୍ଗରେ ଦୂତମାନେ ଆନନ୍ଦ କରନ୍ତି। Luke 23:43 କୁହେ, ସେତେବେଳେ ଯୀଶୁ କହିଲେ, ପିତ ଏମାନଙ୍କୁ କ୍ଷମା କର କାରଣ ଏମାନେ କ'ଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ଆଉ ସେମାନେ ତାହାଙ୍କ ବସ୍ତ୍ର ସବୁ ଭାଗ କରିବା ନିମନ୍ତେ ଗୁଲିବାଣ୍ଟ କଲେ। ପ୍ରିୟ ସଦା, ଆମ ସେହି ସଦାପ୍ରଭୁ ପରମେଶ୍ୱର ଶ୍ରୀ କୃଷରେ ସେହି ପାପୀଙ୍କ ପାଇଁ ଆମ ପାଇଁ ପ୍ରାର୍ଥନା କଲେ। ସଦାପ୍ରଭୁ ପରମେଶ୍ୱର ଏମାନେ ଜାଣନ୍ତି ନାହିଁ, ଏମାନଙ୍କୁ କ୍ଷମା କର। ହଁ ପ୍ରିୟ ଶ୍ରୋତା, ବର୍ତ୍ତମାନ ମଧ୍ୟ ସଦାପ୍ରଭୁ ପରମେଶ୍ୱର ପିତାଙ୍କ ସମ୍ମୁଖରେ ଆମ ପାଇଁ ପ୍ରାର୍ଥନା କରୁଛନ୍ତି କି ଏହି ପାପୀଙ୍କୁ କ୍ଷମା କର, ଯାହା ସେମାନେ କରୁଅଛନ୍ତି ସେମାନେ ଜାଣିନାହାନ୍ତି, କ୍ଷମା କର ବୋଲି ବିନୟ ସ୍ୱରୂପ ପିତାଙ୍କ ସମ୍ମୁଖରେ ଆମ ଯୀଶୁଖ୍ରୀଷ୍ଟ ଅନୁରୋଧ କରୁଅଛନ୍ତି। ଯେପରିକି Luke 19:9 କହେ, ସେଥିରେ ଯୀଶୁ ତାଙ୍କ ବିଷୟରେ କହିଲେ, ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଏ ମଧ୍ୟ ଅବ୍ରାହ୍ମଙ୍କ ଜଣେ ସନ୍ତାନ। ହଁ ପ୍ରିୟ ଶ୍ରୋତା, ଆମେ ସମସ୍ତେ ଏକ ଅବ୍ରାହ୍ମଙ୍କ ସନ୍ତାନ। ଆଉ ଯେବେ ଆମେ ପାପ ସ୍ୱୀକାର କରି ଅନୁତାପ କରି ଯୀଶୁ ପାଖକୁ ଯିବା, ସେ ଆମମାନଙ୍କୁ ପରିତ୍ରାଣ ଗ୍ରହଣ ଉପହାର ଦେବେ, ଯେପରି ଆମେ ପରିତ୍ରାଣ ପାଇବା, ଯେପରି ଆମେ ସ୍ୱର୍ଗରାଜ ଯାଇପାରିବା। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ଯେହେତୁ ସେହି ସଦାପ୍ରଭୁ ଆମମାନଙ୍କୁ ଏତେ ପ୍ରେମ କରନ୍ତି, ଆଉ ସେହି ପ୍ରେମ ଯୋଗୁଁ ଆମ ପାପ ସବୁ ସେ କ୍ଷମା କରିଅଛନ୍ତି, ଆଉ ସେହି ପ୍ରେମ ଯୋଗୁଁ ନିଜ ଜୀବନ ଦାନ ଦେଇଅଛନ୍ତି, ଆଉ ସେହି ପ୍ରେମ ଯୋଗୁଁ ବର୍ତ୍ତମାନ ସେ ସ୍ୱର୍ଗରେ ଅଛନ୍ତି, ଆଉ ସେ ଚାହାନ୍ତି କି ଆମ୍ଭେମାନେ ମଧ୍ୟ ସେହି ସ୍ୱର୍ଗରାଜ୍ୟ ଯାଉଁ। ତାହେଲେ ପ୍ରିୟ ସୋତା, କ'ଣ ଆପଣମାନେ ସେହି ସ୍ୱର୍ଗରାଜ୍ୟ ଯିବା ପାଇଁ ଇଚ୍ଛା କରୁଛନ୍ତି କି? ତାହେଲେ ନିଜ ନିଜ ପାପ ସ୍ୱୀକାର କରି ମନ ପରିବର୍ତ୍ତନ ହୁଅ, ଆଉ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର କି ଆପଣମାନଙ୍କର ପାପ ସବୁ ସେ କ୍ଷମା କରିଅଛନ୍ତି। ତାହେଲେ ଚାଲନ୍ତୁ ଚାଲନ୍ତୁ ସେହି ଆଶାରେ ଆମ୍ଭେମାନେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ବିନୟ ସ୍ୱରୂପେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଆମମାନଙ୍କ ପାଖକୁ ଆଣିଲ କି ଯଦି ଆମେ ଆମ ପାପ ସ୍ୱୀକାର କରୁ, ଅନୁତାପ କରୁ, ତାହେଲେ ଆମେ ପରିତ୍ରାଣ ପାଇବାର ଯୋଗ୍ୟ। ବର୍ତ୍ତମାନ ଆମେ ଆମ ପାପ ସ୍ୱୀକାର କରୁଅଛୁ, ଅନୁତାପ କରୁଅଛୁ ଓ ମନ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରୁଅଛୁ। ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ସାହାଯ୍ୟ କର, ଯେପରିକି ଆମେ ଆମ ନିଜ ପାପରୁ ନିଜକୁ ସ୍ୱୀକାର କରି ମନ ପରିବର୍ତ୍ତନ କରିପାରିବୁ। ସେଇଥିପାଇଁ ସେହି ଆଶୀର୍ବାଦ, ସେହି ଶକ୍ତି, ସେହି ଜ୍ଞାନ ଅତ୍ୟନ୍ତ ଜରୁରୀ ପଡ଼ୁଛି ଆମ୍ଭମାନଙ୍କ ଜୀବନରେ। ହେ ସଦାପ୍ରଭୁ ପରମେଶ୍ୱର, ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଯେପରି ଆମେ ଆମ ନିଜ ପାପକୁ ସ୍ୱୀକାର କରିପାରିବୁ ଓ ନିଜକୁ ମନ ପରିବର୍ତ୍ତନ କରି ନିଜକୁ ସ୍ୱର୍ଗରାଜ ଯିବା ପାଇଁ ଯୋଗ୍ୟତା ହୋଇପାରିବ। ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଏହି ପୃଥିବୀକୁ ଆସିବେ, ହେ ସଦାପ୍ରଭୁ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।